ପ୍ରଥମ ବଂଶାବଳୀ ଅଧ୍ୟାୟ ଚାରି ଜିହୁଦାର ସନ୍ତାନଗଣ ପେରସ୍, ହିସ୍ରୋଣ ଓ କର୍ମୀ ଓ ହୁର୍ ଓ ସୋବୋଲ, ପୁଣି ସୋବୋଲର ସନ୍ତାନ ଗୟା ଜହତ୍କୁ ଜାତ କଲା, ପୁଣି ଜହତ୍ ଅହୁମୟ ଓ ଲହତ୍କୁ ଜାତ କଲା। ଏମାନେ ସରିୟ ଗୋଷ୍ଠୀ। ଐଟମ୍ର ପିତାର ସନ୍ତାନ ଜିସ୍ରିଏଲ୍ ଓ ଜିସ୍ମା ଓ ଜିଦ୍ବସ। ଏମାନଙ୍କ ଭଗ୍ନୀର ନାମ ହତ୍ ସଲିଲ୍ ପୋନି ଥିଲା। ଆଉ ଗଦର୍ର ପିତା ପନୁଏଲ୍ ଓ ହୁସ୍ର ପିତା ଏସର। ଏମାନେ ବୈଥଲହମ୍ର ପିତା ଇଫ୍ରାତାର ଜ୍ୟେଷ୍ଠ ପୁତ୍ର ହୁର୍ର ସନ୍ତାନ। ପୁଣି ତକୟର ପିତା ଅସହୁରର ହିଲା ଓ ନାରା ନାମ୍ନି ଦୁଇ ଭାର୍ଯ୍ୟା ଥିଲେ। ନାରା ତାହାର ଔରସରେ ଅହୁସମ୍କୁ ଓ ହେଫର୍କୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା। ଏମାନେ ନାରାର ସନ୍ତାନ। ଆଉ ହିଲାର ସନ୍ତାନ ସେରତ୍, ଜିତ୍ସୋହର ଓ ଇତ୍ନାନ୍। ପୁଣି ହକ୍କୋସ୍ ଆନୁପ୍କୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲ୍ର ଗୋଷ୍ଠୀକି ଜାତ କଲା। ପୁଣି ଜାବେସ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା। ତାହାର ମାତା ତାହାର ନାମ ଜାବେସ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ। ମାତ୍ର ଏହି ଜାବେସ୍ ଇସ୍ରାଏଲ୍ର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ। ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର। ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ। ସୁହରସ୍ ଭ୍ରାତା କଲୁବ୍ ମହିର୍କୁ ଜାତ କଲା। ସେ ଇଷ୍ଟନ୍ର ପିତା। ଇଷ୍ଟନ୍ ବୈତଗଫା ଓ ପାସେହକୁ ଆଉ ଇରୋନାହସ୍ର ପିତା ତିହିନ୍କୁ ଜାତ କଲା। ଏମାନେ ରେକାର ଲୋକ। କନସ୍ର ପୁତ୍ର ଅତ୍ନିଏଲ୍ ଓ ସରାୟ। ଅତ୍ନିଏଲ୍ର ପୁତ୍ରମାନେ ହଥତ୍, ମିଓନୋଥାୟ, ଅଫ୍ରାକୁ ଜାତ କଲା। ପୁଣି ସରାୟ ଗିହରସିୟମାନଙ୍କ ପିତା ଜୟାବ୍କୁ ଜାତ କଲା। ଏମାନେ ଶିଳ୍ପକାର ଥିଲେ। ଆଉ ଜିଫୁନିର ପୁତ୍ର କାଲେବ୍କର ସନ୍ତାନଗଣ ଇରୁ, ଏଲା ଓ ନୟମ। ଆଉ ଏଲାର ସନ୍ତାନଗଣ ଓ କନସ। ଜିହଲିଲେର ପୁତ୍ରଗଣ ସିଫ୍ ଓ ସିଫା ଓ ତିରିୟ ଓ ଅସାରେଲ। ଆଉ ଏଜ୍ରାର ପୁତ୍ରଗଣ ଜେଥର ଓ ମେରଦ ଓ ଏଫର ଓ ଜାଲୋନ। ମେରଦର ଭାର୍ଯ୍ୟା ମରିୟମ, ସମୟ ଓ ଇଷ୍ଟିମୟର ପିତା ଜିସ୍ବହକୁ ପ୍ରସବ କଲା। ଆଉ ତାହାର ଜିହୁଦିଆ ଭାର୍ଯ୍ୟା ଗଦରର ପିତା ଜେରଦକୁ ଓ ସୋଖର ପିତା ହେବରକୁ ଓ ସାନୋହର ପିତା ଜକୁଥିଏଲ୍କୁ ପ୍ରସବ କଲା। ମାତ୍ର ସେମାନେ ଫାରର କନ୍ୟା ବିଥିଆର ସନ୍ତାନ ଥିଲେ। ମେରଦ ତାହାକୁ ବିବାହ କରିଥିଲା। ନହମ୍ର ଭଗିନୀ ହୋଦିଅର ଭାର୍ଯ୍ୟାର ସନ୍ତାନ ଗର୍ମୀୟ, କିଏଲାର ପିତା ଓ ମାଖାତୀୟ ଇଷ୍ଟିମୟ। ଆଉ ସିମନ୍ର ସନ୍ତାନ ଅମ୍ନନ ଓ ରିନ, ବିନ୍ହନନ୍ ଓ ତିଲୋନ। ଆଉ ଜିସିର ସନ୍ତାନ ସୋହେତ ଓ ବିନ୍ ସୋହେତ। ଜିହୁଦାର ପୁତ୍ର ସେଲାର ପୁତ୍ରଗଣ ଲେକାର ପିତା ଏର ଓ ମାରେସାର ପିତା ଲାଦା। ଆଉ ଅସବେୟର ବଂଶଜାତ କ୍ଷୋମବସ୍ତ୍ର ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ। ପୁଣି ଜୋକିମ୍ ଓ କୋସେବାର ଲୋକମାନେ ଓ ଜୟାସ ଓ ସାରଫ ନାମକ ମୟାବ୍ର ଶାସନକର୍ତ୍ତା ଓ ଜାସୁବିଲେହମ୍। ଏ ଅତି ପୁରାତନ କଥା। ଏମାନେ କୁମ୍ଭକାର ଓ ନତାଇମ୍ ଓ ଗଦେରାରେ ବାସ କଲେ। ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ। ସିମିଓନ୍ର ସନ୍ତାନ ନମୁଏଲ ଓ ଜାମିନ, ଜାରିବ, ସେରହ, ସୌଲ, ତାହାର ପୁତ୍ର ସଲୁମ, ତାହାର ପୁତ୍ର ମିପ୍ସମ, ତାହାର ପୁତ୍ର ମିସ୍ମ। ପୁଣି ମିସ୍ମର ସନ୍ତାନ ହମୁଏଲ, ତାହାର ସନ୍ତାନ ସକୁର, ତାହାର ପୁତ୍ର ସିମି। ଆଉ ସିମିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ। ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନଥିଲେ, କିମ୍ବା ସେମାନଙ୍କର ଗୋଷ୍ଠୀ ଜିହୁଦା ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ। ଆଉ ସେମାନେ ବେର୍ସେବାରେ ଓ ମୋଲାଦାରେ ଓ ହତ୍ସର ସୁୟାଲରେ ଓ ବିଲାରେ ଓ ଏତ୍ସମରେ ଓ ତୋଲୋଦ୍ରେ ଓ ବଥୁଏଲ୍ରେ ଓ ହର୍ମାରେ ଓ ସିକ୍ଲଗ୍ରେ ଓ ବୈଥମର୍କା ବୋଦ୍ରେ ଓ ହତ୍ସର ସୁସିମ୍ରେ ଓ ବୈଥବିରିରେ ଓ ସାରଇମ୍ରେ ବାସ କଲେ। ଦାଉଦଙ୍କର ରାଜତ୍ୱ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା। ଆଉ ଗ୍ରାମ ସୁଦ୍ଧା ଐଟମ୍ ଓ ଅଇନ୍, ରିମୋନ୍ ଓ ତଖେନ୍ ଓ ଆସନ୍, ଏହି ପାଞ୍ଚ ନଗର। ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା। ଏହିସବୁ ସେମାନଙ୍କର ନିବାସ ସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି। ଆଉ ମୋସାବବ ଓ ଜମ୍ବେକ ଓ ଅମତ୍ସିଅର ପୁତ୍ର ଜୋସ୍ ଓ ଜୋଏଲ ପୁଣି ଅସିଏଲର ପ୍ରପୌତ୍ର ସରାୟର ପୌତ୍ର ଜୋସିବିଅର ପୁତ୍ର ଜେହୁ ଇଲିୟ ଅଇନୟ ଓ ଜାକବା ଓ ଜିସୋହାୟ ଓ ଅସାୟ ଓ ଅଦିଏଲ ଓ ଜିସିମିଏଲ ଓ ବନାୟ ଆଉ ସମୟର ଅତି ବୃଦ୍ଧ ପ୍ରପୌତ୍ର ସିମିର ବୃଦ୍ଧ ପ୍ରପୌତ୍ର ଜିଦାୟର ପ୍ରପୌତ୍ର ଆଲନର ପୌତ୍ର ସିଫିର ପୁତ୍ର ଶିଶ ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ। ପୁଣି ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ୱେଷଣ କରିବାକୁ ଗଦରର ପ୍ରବେଶ ସ୍ଥାନ ଅର୍ଥାତ୍ ଉପତ୍ୟକାର ପୂର୍ବ ପାର୍ଶ୍ୱ ପର୍ଯ୍ୟନ୍ତ ଗଲେ। ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ। ଆଉ ଦେଶ ପ୍ରଶସ୍ତ ଓ ଶାନ୍ତ ଓ ନିର୍ବିରୋଧ ଥିଲା କାରଣ ହାମ୍ ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ। ପୁଣି ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା ସେମାନେ ଜିହୁଦାର ରାଜା ହିଜକିଅର ସମୟରେ ଆସି ସେହି ଲୋକମାନଙ୍କ ତମ୍ବୁ ଓ ସେଠାରେ ପ୍ରାପ୍ତ ମିୟନୀୟମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ତାହା ଅଦ୍ୟାପି ସେପରି ଅଛି ଆଉ ସେମାନଙ୍କ ବଦଳେ ବାସ କଲେ କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା। ଆଉ ସେମାନଙ୍କର କେତେକ ଲୋକ ଅର୍ଥାତ୍ ସିମିଅନର ସନ୍ତାନଗଣ ମଧ୍ୟରୁ 50 ଜଣ ଜିସଇର ସନ୍ତାନ ପ୍ଲଟିୟକୁ ଓ ନିୟରିୟକୁ ଓ ରଫାୟକୁ ଓ ଉସିଏଲକୁ ସେନାପତି କରି ସେଇର ପର୍ବତକୁ ଗଲେ। ପୁଣି ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ। ଅଦ୍ୟାପି ସେମାନେ ସେଠାରେ ଅଛନ୍ତି।